ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଲା ଭୋଟ୍ଗ୍ରହଣ. ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଲୋକସଭା ଆସନରୁ ଦାଖଲ କରିବେ ନାମାଙ୍କନ ପତ୍ର. ମୁମ୍ବାଇରେ ଗତକାଲି ଅପରାହ୍ନରେ ଝଡ଼ବର୍ଷା ଯୋଗୁଁ ଏକ ବିଲ୍ ବୋର୍ଡ ଭୁଶୁଡ଼ି ପଡ଼ିବାରୁ 14 ଜଣଙ୍କର ମୃତ୍ୟୁ. ଆସନ୍ତା 15-18 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ସିୟୁଇଟି ୟୁଜି 2024 ପରୀକ୍ଷା ହେବ ଅନୁଷ୍ଠିତ ଏବଂ ଆଇପିଏଲ୍ରେ ଆଜି ସନ୍ଧ୍ୟା 7:30 ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା. ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ମୋଟାମୋଟି ଶାନ୍ତିଶୃଙ୍ଖଳାର ସହ ମତଗ୍ରହଣ ଶେଷ ହୋଇଛି. ଏହି ପର୍ଯ୍ୟାୟରେ 9 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା. ଏଥିସହ ଆନ୍ଧ୍ରପ୍ରଦେଶର 175 ବିଧାନସଭା ଆସନ ଏବଂ ଓଡ଼ିଶାର 28 ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯାଇଛି. ମତଗ୍ରହଣ ନେଇ ସୁଚିସ୍ମିତା ସାହୁଙ୍କର ଏକ ରିପୋର୍ଟ.
ଦେଶରେ ଚତୁର୍ଥ ପର୍ଯ୍ୟାୟ ତଥା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି. ଏହି ପର୍ଯ୍ୟାୟରେ ପାଖାପାଖି 67.25% ମତଦାନ ରେକର୍ଡ କରାଯାଇଛି. ଏହି ପର୍ଯ୍ୟାୟରେ 9 ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96 ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା. ଆନ୍ଧ୍ରପ୍ରଦେଶରେ 76.50%, ବିହାରରେ 57.06% ଏବଂ ତେଲଙ୍ଗାନାରେ 64.74% ମତଦାନ ହୋଇଥିବା ଜଣାପଡ଼ିଛି. ଜମ୍ମୁ ଓ କାଶ୍ମୀରରେ 37.98%, ଝାଡ଼ଖଣ୍ଡରେ 65.2% ଏବଂ ମଧ୍ୟପ୍ରଦେଶରେ 70.98% ମତଦାନ ରେକର୍ଡ କରାଯାଇଛି. ମହାରାଷ୍ଟ୍ରରେ 69.64%, ଓଡ଼ିଶାରେ 73.97%, ଉତ୍ତରପ୍ରଦେଶରେ 58.05% ଏବଂ ପଶ୍ଚିମବଙ୍ଗରେ 78.37% ମତଦାନ ହୋଇଛି. ନିର୍ବାଚନ କମିଶନ କହିଛନ୍ତି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି. ଶ୍ରୀନଗର ସଂସଦୀୟ କ୍ଷେତ୍ରରେ 37.98% ମତଦାନ ହୋଇଛି, ଯାହାକି ଚଳିତ ଦଶନ୍ଧି ମଧ୍ୟରେ ସର୍ବାଧିକ. ନିର୍ବାଚନ କମିଶନ କହିଛନ୍ତି ତେଲଙ୍ଗାନାର ଚମ୍ପାପେଟ୍ଠାରେ ଜଣେ କର୍ତ୍ତବ୍ୟରତ ପୁଲିଂ ଅଧିକାରୀଙ୍କର ଦେହାନ୍ତ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଅଟେ. କମିଶନ ତେଲଙ୍ଗାନାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ଚତୁର୍ଥ ପର୍ଯ୍ୟାୟ ମତଦାନ ଗ୍ରହଣ ପରେ 23 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏବଂ 379 ସଂସଦୀୟ ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି. ଅରୁଣାଚଳ ପ୍ରଦେଶ, ସିକ୍କିମ୍, ଆନ୍ଧ୍ରପ୍ରଦେଶର ସମସ୍ତ ବିଧାନସଭା କ୍ଷେତ୍ର ଏବଂ ଓଡ଼ିଶାର 28 ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି. ଏହି ପର୍ଯ୍ୟାୟରେ ଓଡ଼ିଶାରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଲୋକସଭା ଆସନ ଓ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ମତଦାନ ହୋଇଥିଲା. ନବରଙ୍ଗପୁରରେ ସର୍ବାଧିକ 68.74% ମତଦାନ ହୋଇଥିବା ବେଳେ ବ୍ରହ୍ମପୁରଠାରେ ସର୍ବନିମ୍ନ 58% ମତଦାନ ରେକର୍ଡ କରାଯାଇଛି. ବିଜେଡ଼ି, ବିଜେପି ଏବଂ କଂଗ୍ରେସ ଭଳି ପ୍ରମୁଖ ଦଳ ସହ ଅନ୍ୟ ଛୋଟ ଆଞ୍ଚଳିକ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଯାଇଛି. 4 ଲୋକସଭା ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀରେ 7,303 ମତଦାନ କେନ୍ଦ୍ରରେ ଗତକାଲି ସକାଳ 7:00 ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 6:00 ଶେଷ ହୋଇଥିଲା. କେତେକ ମାଓପ୍ରବଣ ଅଞ୍ଚଳରେ ଅପରାହ୍ନ 4:00 ପର୍ଯ୍ୟନ୍ତ ମଧ୍ୟ ମତଦାନ ନିଆଯାଇଥିଲା. ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଯୋଗୁଁ ନିର୍ବାଚନ କମିଶନ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ 3 ପୁଲିଂ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ 2 ଗିରଫ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଦେଶରେ ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ। ଆସନ୍ତାକାଲି ନାମାଙ୍କନ ପତ୍ରଗୁଡ଼ିକୁ ଯାଞ୍ଚ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ 17 ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରଖାଯାଇଛି। ଏହି ପର୍ଯ୍ୟାୟରେ ଜୁନ୍ 1 ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ପାଇଁ ମତଦାନ ଅନୁଷ୍ଠିତ ହେବ। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ନିର୍ବାଚନ ମଣ୍ଡଳୀରୁ ନାମାଙ୍କନ ପତ୍ର ଦାଖଲ କରିବେ। ସାଧାରଣ ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ବାରାଣସୀରେ ମତଦାନ ଅନୁଷ୍ଠିତ ହେବ। ଏହି ନାମାଙ୍କନରେ ବିଜେପି ଶାସିତ 12 ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଆଶା କରାଯାଉଛି। ଏହି ଅବସରରେ ଅନେକ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ବିଜେପି ନେତା, ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ଏବଂ ସାଂସଦମାନେ ଉପସ୍ଥିତ ରହିବେ। ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମହାରାଜଗଞ୍ଜ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ର ଚୌଧୁରୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ। ଶ୍ରୀ ଖଡ୍ଗେ ଗୋରଖପୁର ଜିଲ୍ଲାରେ ଏକ ନିର୍ବାଚନୀ ର୍ୟାଲିକୁ ଆଜି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆମେଥିରେ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଆମେଥିରେ ପ୍ରଚାର କରିବେ। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଝାନ୍ସୀରେ ମେଣ୍ଟ ପ୍ରାର୍ଥୀଙ୍କ ସପକ୍ଷରେ ଏକ ମିଳିତ ର୍ୟାଲିରେ ଅଂଶଗ୍ରହଣ କରିବେ। ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ମଧ୍ୟ ଝାନ୍ସୀରେ ଏକ ର୍ୟାଲିରେ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିଥିଲେ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ବାହାରେ ଥିବା ମହାମାନ ମଦନମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶ୍ରୀ ମୋଦି ଗତ ସନ୍ଧ୍ୟାରେ 5 କିଲୋମିଟର ଦୀର୍ଘ ରୋଡ୍ ଶୋ'ରେ ସାମିଲ ହୋଇଥିଲେ। ରୋଡ୍ ଶୋ' ଶେଷ କରିବା ପରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସହ ରାୟବରେଲିରେ ପ୍ରଚାର କରିଥିଲେ। ବିଏସ୍ପି ସୁପ୍ରିମୋ ମାୟାବତୀ ଲକ୍ଷ୍ନୌରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିଥିଲେ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଆସି ପୁରୀ, କଟକ ଏବଂ ଅନୁଗୁଳରେ ଦଳ ପକ୍ଷରୁ ଜନସଭାକୁ ସମ୍ବୋଧନ କରିବେ। ଏହାଛଡ଼ା ପୁରୀରେ ଏକ ରୋଡ୍ ଶୋ'ରେ ଭାଗ ନେବାର କାର୍ଯ୍ୟସୂଚୀ ରହିଛି। ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା 17 ତାରିଖରେ ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତାକାଲି ବଲାଙ୍ଗୀରେ ଏକ ଜନସଭାରେ ଯୋଗଦେବେ। ଆସନ୍ତା 16 ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ପ୍ରସାରରେ ସାମିଲ ହେବେ ବୋଲି ଦଳୀୟ ରାଜ୍ୟ ପ୍ରଭାରୀ ଅଜୟ କୁମାର କହିଛନ୍ତି। ମୁମ୍ବାଇରେ ଗତକାଲି ଅପରାହ୍ନରେ ପ୍ରବଳ ଘୂର୍ଣ୍ଣିଝଡ଼ ସହ ବର୍ଷା ହୋଇଥିଲା। ବିଭିନ୍ନ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଥିବାର ଜଣାପଡ଼ିଛି। ଏକ ବିଲ୍ ବୋର୍ଡ ଭୁଶୁଡ଼ି ପଡ଼ିବାରୁ 14 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 43 ଜଣ ଆହତ ହୋଇଛନ୍ତି। ଘାଟକୋପର ଅଞ୍ଚଳର ଚେଡ଼ାନଗର ଜଙ୍କସନ୍ରେ ଏକ ପେଟ୍ରୋଲ୍ ପମ୍ପ ଏବଂ ଆଖପାଖ ଘରଗୁଡ଼ିକ ଉପରେ 100 ଫୁଟ ଲମ୍ବର ବିଲ୍ ବୋର୍ଡ ଉପୁଡ଼ି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଶ୍ରୀ ସିନ୍ଧେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଆହତଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି। ଆସନ୍ତା 15-18 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ସିୟୁଇଟି ୟୁଜି 2024 ପରୀକ୍ଷା ଅନୁଷ୍ଠିତ ହେବ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ହେଉଥିବା ଏହି ପରୀକ୍ଷା ମୋଟ 379 ସହରରେ ଆୟୋଜିତ ହେବ। ସେଥିମଧ୍ୟରୁ 26 ଭାରତ ବାହାରେ ରହିଛି। ଏନ୍ଟିଏର ୱେବ୍ସାଇଟ୍ cuetugl@nta.ac.in ମାଧ୍ୟମରେ ଛାତ୍ରଛାତ୍ରୀ ଆଡ୍ମିଟ୍ କାର୍ଡ ପାଇପାରିବେ। ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମ ନମ୍ଘର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବ୍ସାଇଟ୍ରୁ 14 ତାରିଖ ସନ୍ଧ୍ୟାରେ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି। ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଆକସ୍ମିକ ବନ୍ୟା ଏବଂ ଆଗ୍ନେୟଗିରିରୁ ପ୍ରବାହିତ ଥଣ୍ଡା ଲାଭା ଯୋଗୁଁ ମୃତ୍ୟୁ ସଂଖ୍ୟା 41 ବୃଦ୍ଧି ପାଇଛି। ଏବେ ବି 17 ଜଣ ନିଖୋଜ ଥିବା ଜଣାପଡ଼ିଛି। ସୁମାତ୍ରାର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ମାଉଣ୍ଟ ମାରାପି ଅଞ୍ଚଳରେ ଗତ ଶନିବାର ପ୍ରବଳ ବର୍ଷା ଯୋଗୁଁ ପାଉଁଶ ଏବଂ ପଥରର ପ୍ରବାହ ହୋଇଥିଲା। ଏଥିରେ 100ରୁ ଅଧିକ ଘର, ମସ୍ଜିଦ୍ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ମାଲେସିଆ ଗସ୍ତ ସମୟରେ ଇଷ୍ଟର୍ଣ୍ଣ ଫ୍ଲିଟ୍ ଜାହାଜଗୁଡ଼ିକ ରୟାଲ୍ ମାଲେସିଆ ନୌସେନା ସହ ମିଳିତ ଭାବେ ସାମୁଦ୍ରିକ ଭାଗିଦାରୀ ଅଭ୍ୟାସ କରିଥିଲେ। ଏଥିସହ କୋଟାକ୍ କିନାବାଲୁଠାରେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ମଧ୍ୟ ନିୟୋଜିତ ହୋଇଥିଲେ। ଦ୍ୱିପାକ୍ଷିକ ସାମୁଦ୍ରିକ ସହଭାଗିତା ବୃଦ୍ଧି ଲକ୍ଷ୍ୟରେ ଆଇଏନ୍ଏସ୍ ଦିଲ୍ଲୀ ଏବଂ ଆଇଏନ୍ଏସ୍ ଶକ୍ତି ସମେତ ଇଷ୍ଟର୍ଣ୍ଣ ଫ୍ଲିଟ୍ ଜାହାଜର କର୍ତ୍ତୃପକ୍ଷ ଓ ରୟାଲ୍ ମାଲେସିଆ ନୌସେନା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆଇଏନ୍ଏସ୍ ଦିଲ୍ଲୀ ଏବଂ ଆଇଏନ୍ଏସ୍ ଶକ୍ତିର କର୍ମଚାରୀମାନେ କୋଟା କିନାବାଲୁରେ ଏକ ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ। ଏହା ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମଜବୁତ ସମ୍ପର୍କକୁ ପ୍ରୋହାହିତ କରିଥିଲା। ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ ପ୍ରୋହାହିତ କରିବା, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଏବଂ ଆକ୍ଟ ଇଷ୍ଟ ନୀତି ଭାରତୀୟ ନୌସେନାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିବା ଏହି ଅଭ୍ୟାସ ଏବଂ ଗୋଷ୍ଠୀ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କୁହାଯାଇଛି। ଆଇପିଏଲ୍ କ୍ରିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସ ପ୍ଲେଅଫ୍ ପର୍ଯ୍ୟାୟରେ ନିଜ ସ୍ଥାନକୁ ନିଶ୍ଚିତ କରିଛି। ଗତକାଲି ଅହମ୍ମଦାବାଦଠାରେ ଗୁଜରାଟ ଟାଇଟନ୍ସ ବିରୁଦ୍ଧରେ ହେବାକୁ ଥିବା ମ୍ୟାଚ୍ ବର୍ଷା କାରଣରୁ ବାତିଲ ହୋଇଯାଇଛି। ଏପରିକି ଟସ୍ ପଡ଼ିବା ସମ୍ଭବ ହୋଇନଥିଲା, ଫଳରେ କୋଲକାତା ଏବଂ ଗୁଜରାଟ ମଧ୍ୟରେ ପଏଣ୍ଟ ଭାଗ ହୋଇଥିଲା। କୋଲକାତା 13 ମ୍ୟାଚ୍ରୁ 19 ପଏଣ୍ଟ ପାଇ ତାଲିକାର ଶୀର୍ଷସ୍ଥାନରେ ରହିଥିବାବେଳେ ଗୁଜରାଟ 13 ମ୍ୟାଚ୍ରୁ 11 ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଆଜି ସନ୍ଧ୍ୟା 7:30ରେ ନୂଆଦିଲ୍ଲୀଠାରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେଲା ଭୋଟ୍ଗ୍ରହଣ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରାଣସୀ ଲୋକସଭା ଆସନରୁ ଦାଖଲ କରିବେ ନାମାଙ୍କନ ପତ୍ର। ମୁମ୍ବାଇରେ ଗତକାଲି ଅପରାହ୍ନରେ ଝଡ଼ବର୍ଷା ଯୋଗୁଁ ଏକ ବିଲ୍ ବୋର୍ଡ ଭୁଶୁଡ଼ି ପଡ଼ିବାରୁ 14 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ରେ ଆଜି ସନ୍ଧ୍ୟା 7:30ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ହେବ ମୁକାବିଲା।